आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुख्या खबर। मुंबई नो इंडिया कैम 2024 सम्मिलनी थी जोग दिले मुख्यमंत्री मोहन चरण माझी। आमर भाषा मान हेउचे भारतीय तार प्राण कहले केन्द्र शिक्षामंत्री धर्मेन्द्र प्रधान। देशे अटल पेंशन योजना थी एछेन तक 7 कोटी नु अधिका लोक सामिल। आउर आइजनु मुलहिचे कार्तिक व्रत। एथर पूरा खबर। मुख्यमंत्री मोहन चरण माझी आज मुंबई नु हेतबार इंडिया केम 2024 थी प्रमुख नेतृत्व मानकर संगे जोग दैछन। देशे रासायनिक उद्योग क्षेत्र नु नुआ सुजोग सृष्टि निवेश संभावना निजुक्ति देबार बागिर गुरुत्वपूर्ण विषय उपरे मुख्यमंत्री आलोचना करिछन। से कहिछन जे पृथ्वीनु रासायनिक उद्योग क्षेत्र नु भारतर विशेष योगदान रहिछे। प्रधानमंत्री नरेन्द्र मोदीक नेतृत्व थी भारत के पृथ्वी रासायनिक उद्योग केन्द्र करबार लागि खोपटे जुगांतकारी योजना कार्यकारी करा जाउछे। देशर गुटे अग्रणी राज्य भाव पूर्वोदय विकास सपन के साकार करबार लागि ओडिशा निजर योगदान के आहुरी बरकस करिछे। आयबा दिने शिल्पायन के अत्का त्वरान्वित करबार लागि उत्कर्ष ओडिशा सम्मिलनी करा जाव बोली मुख्यमंत्री कहिछन। केन्द्र शिक्षामंत्री धर्मेन्द्र प्रधान पाली प्राकृत मराठी आसामी आउ बंगला भाषार भाषाविद मानकु आज भेटिकरी आलोचना करिछन। इ भितरे केन्द्र सरकार इ भाषा मानकु शास्त्रीय भाषा तालिका थी सामिल करिथिबानु भाषाविद माने खुशी हेकरी प्रधानमंत्री को धन्यवाद जनैथिले। केन्द्रमंत्री श्री प्रधान कहिछन जे आमर भाषा माने होचे भारतीयतार प्राण। प्रधानमंत्री मोदींकर नेतृत्व थी सरकार सबु भारतीय भाषा आउ मातृभाषा थी शिक्षा के प्रोत्साहित करुछन। जातीय शिक्षा नीतिर कल्पना अनुसार आमर भाषागत ऐतिह्य के सम्मान जनाबार सहित संरक्षण करबार लागि सबु प्रकार प्रयास करुछन। मातृभाषा शिक्षा के सुबंग करबार सबु भारतीय भाषा उपरे समान गुरुत्व देबार सहित बहुभाषा भित्तिक शिक्षा के प्रोत्साहित करबार लागि भारत सरकार प्रतिश्रुतिबद्ध आन बोली श्री प्रधान कहिछन। बाल्य विवाह निषेध आईन के व्यक्तिगत आईन थी बंद करा जाय नाइ पारे बोली सुप्रीम कोर्ट कहिछन। सुप्रीम कोर्ट कहिछन जे स्वाधीन भावे जीवनसाथी बाछवार के बाल्य विवाह उल्लंघन करुछे। प्रधान विचारपति जस्टिस डीवाई चंद्रचूड़ जस्टिस जे बी पारदीवाला आर जस्टिस मनोज मिश्र को लेकर गठित खंडपीठ देशे बाल्य विवाह निवारण आईन रो प्रभावशाली रूपांतर लागि मार्गदर्शिका जारी करिछन। बाल्य विवाह निषेध आईन थी केतेटा भूल रहिछे बोली खंडपीठ कहिछन। बाल्य विवाह रुकबार आर इटाके पूरा बंद करबार लागि 2006 मसीहा तैयार हेतबार बाल्य विवाह निषेध आईन 1929 रो बाल्य विवाह नियंत्रण आईन रो जागा नथिला। ओडिशानु अटल पेंशन योजनार कार्यकारिता बाबदे आज पुरी नु गुटे स्वतंत्र बैठक हो जाइछे। बैठक नु जनापड़िछे जे देशे अटल पेंशन योजना थी एछेन तक 7 कोटी नु अधिका लोक सामिल थिबार बेले ओडिशानु 26 लाख लोक सामिल हेछन। अटल पेंशन योजना के आयबा दिन अधिका व्यापक करबार सहित लुक्कर भितरे सचेतनता सृष्टि करबार लागि बैठक थी आलोचना हेथिला। इ आर्थिक बछर थी राज्यर 2 लाख हिताधिकारी इ योजना थी पंजीकृत करिछन बोली जनापड़िछे। केन्द्र सरकार देशर अर्थव्यवस्था के बरकस करबार लागि टिकस संग्रह के अग्राधिकार देछन। गला 10 बछरे पाखापाखि 20 लाख कोटी टंका प्रत्यक्ष टिकस संग्रह करा जायछि बोली अर्थ मंत्रालय तरफ कहा जायछि। 2014 मसीहानु 2024 मसीहा तक एनडीए सरकारक शासनकाल भितरे प्रत्यक्ष टिकस संग्रह 182% के बढ़ीकरी 19 लाख 60 कोटी टंका थी पहुंचीछे। सेन्ते 2023-24 आर्थिक बछर थी पाखापाखि 10 लाख कोटी टंकानु अधिका टिकस संग्रह करा जायथिबार अर्थ मंत्रालय कहिछे। मुख्यमंत्री मोहन चरण माझी आयबा 21 आर 28 तारीख सोमवार दिन भुवनेश्वर ठाने थिबार अभियोग प्रकोष्ठन लुकर भिन भिन अभियोगर शुणाणी करबे। इ दुई दिन अभियोग शुणाणी लागि आज दिनर 11 बजे नु अनलाइन पंजीकरण मुहलिछे। फी अभियोग शुणाणी दिनर लागि हजारे लोक पंजीकरण करिपारबे। लुके जनशुणाणी पोर्टाल नै हेले जनशुणाणी मोबाइल आप्लिकेशन जरिए पंजीकरण करिपारबे बोली साधारण प्रशासन आउ साधारण अभियोग विभाग तरफ कहा जाइछे। कर्मचारी राज्य बीमा योजना निगमर 85 नंबर बोर्ड बैठक भुवनेश्वर नु होइ एथि श्रम कर्मचारी राज्य बीमा योजना मंत्री गणेशराम खुंटिया अध्यक्षता करिकरि कहिछन जे कर्मचारी राज्य बीमा योजनार सफलता निगम जरिए राज्य आउ केन्द्र सरकारक समन्वित काम उपरे निर्भर करसि। इ योजना बौद्ध जिल्ला के छाडिकरि राज्यर 29टा जिल्लानो कार्यकारी हेउछे आउ बौद्ध जिल्लानो कार्यकारी करबार लागि प्रस्ताव पठा जाइछे बोली श्री खुंटिया कहिछन। आस्थानु कार्तिक व्रत मुल हेउछे। ସେଆଡ଼େ ଶ୍ରୀମନ୍ଦିରନ ସ୍ୱତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଛେ। ଏ ଅବସରରେ ମହାପ୍ରଭୁ ସବୁଦିନ ସକାଳର 6:30 ସାଢେ 7 ଭିତରେ ରାଇ ଦାମୋଦର ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଏଥିଲାଗି ଶ୍ରୀକ୍ଷେତ୍ର ପୁରୀନୁ ହବିଷ୍ୟାଳିମାନଙ୍କର ଭିଡ଼ ହୋଇଛେ। ସରକାରଙ୍କ ତରଫ ହବିଷ୍ୟାଳି ଯୋଜନା ଥି 2,500 ବ୍ରତଧାରୀଙ୍କ ଲାଗି ବ୍ୟବସ୍ଥା ହୋଇଛେ। ଏଥିଲାଗି ପୁରୀନୁ 4 ହବିଷ୍ୟାଳି କେନ୍ଦ୍ର ଖୋଲାଯାଇଛେ। ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେସନ, ବଗଲା ଆଉ ମୋଚି ସାହି କଲ୍ୟାଣ ମଣ୍ଡପନୁ ହବିଷ୍ୟାଳିମାନଙ୍କୁ ରଖାଯାଇଛେ। ସେମାନଙ୍କ ରହିବାନୁ ନେଇକରି ଶ୍ରୀଜୀଉଙ୍କୁ ଦର୍ଶନ ତକ୍ ପୂରା ବ୍ୟବସ୍ଥାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପଦକ୍ଷେପ ନିଆଯାଇଛେ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଆଜି ବୌଦ୍ଧ ପୁଲିସ୍ ମୁଖ୍ୟାଳୟ ପରିଦର୍ଶନ କରିକରି ଜିଲ୍ଲାନ ମାଓ ଗତିବିଧି ଆଉ ଆଇନ ଶୃଙ୍ଖଳାର ସମୀକ୍ଷା କରିଛନ୍। ବୈଠକଥି ବିଏସ୍ଏଫ୍, ଆଇଆର୍ବି ଆର୍ ଜିଲ୍ଲା ପୁଲିସ୍ ଅଧିକାରୀମାନଙ୍କ ସାଙ୍ଗେ ଗଞ୍ଜେଇ ଚାଷ ଆର୍ ମାଓ ଦମନ ବାବଦେ ରଣନୀତି ପ୍ରସ୍ତୁତ କରିଥିଲେ। ଏ ଅବସରରେ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ମାଓବାଦୀଙ୍କର ଗତିବିଧିକେ ଦମନ କରାଯିବ ବୋଲି ସାମ୍ବାଦିକମାନଙ୍କୁ କହିଛନ୍। ଜିଲ୍ଲାନୁ ଗଞ୍ଜେଇ ଚାଷ ଆର୍ କାରବାର ବିରୋଧନ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଇଥିବାର ସହିତ ଜିଲ୍ଲାନୁ ପୁଲିସ୍ ଭିତ୍ତିଭୂମିକେ ବରକସ କରବାରକେ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ଇତାର ଆଗନୁ ଶ୍ରୀ ଖୁରାନିଆ କନ୍ଧମାଲ ଗସ୍ତି ଯାଇକରି ବର୍ଖମାନ ଥିବାର ବିଏସ୍ଏଫ୍ କ୍ୟାମ୍ପ ଆଉ ସିନ୍ଧି ପୋଙ୍କେଲ ନଥିବାର ସିଆର୍ପିଏଫ୍ କ୍ୟାମ୍ପକେ ପରିଦର୍ଶନ କରିଥିଲେ। ଇତା ଋତୁରୁ ଜିଲ୍ଲା ମୁଖ୍ୟାଳୟନ ଗୋଟିଏ ସମୀକ୍ଷା ବୈଠକ କରିଥିଲେ। ସୁବର୍ଣ୍ଣପୁରର ଦେବୀ ମା' ମାଣିକେଶ୍ୱରୀଙ୍କର ଆଜି ଯୁଗାର ଯାତ୍ରା ହୋଇଯାଇଛି। ଜିଲ୍ଲା କୈବର୍ତ୍ତ ସମାଜ ତରଫ ଏହି ଅବସରରେ ଯୁଗାର ଶୋଭାଯାତ୍ରା ବାହାରିକରି ସହର ପରିକ୍ରମା କରିକରି ମନ୍ଦିରକେ ଯାଇଥିଲା। ଏଥି ହଜାର ହଜାର ମହିଳା ଆଉ ପୁରୁଷ ସାମିଲ ହୋଇଥିଲେ। କୈବର୍ତ୍ତ ସମ୍ପ୍ରଦାୟର ଇଷ୍ଟଦେବୀ ଭାବେ ମା' ମାଣିକେଶ୍ୱରୀ ଅଷ୍ଟମ ଆଉ ନବମ ଶତାବ୍ଦୀନୁ ପୂଜା ପାଇ ଆସୁଥିବାର ବେଳେ ବଛରକ ଥରେ ଦେବୀଙ୍କର ସ୍ୱତନ୍ତ୍ର ଯୁଗାର ଯାତ୍ରା ଆର୍ ଶାରଦୀୟ ପର୍ବ ହେସି। ବଲାଙ୍ଗୀର ଜିଲ୍ଲାର ମେହେରମୁଣ୍ଡାନ କେନ୍ଦ୍ର ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏଥି ଯୋଗ ଦେଇକରି ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏଥି ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫ ହେଉଥିବାର ଏହି ଯୋଜନା ଉପରେ ଲୋକମାନଙ୍କୁ ସଚେତନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଲିକପଡ଼ା ଗ୍ରାମ ପଞ୍ଚାୟତର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫ ମଶାରୀ ବଣ୍ଟାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ରଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ମୁଖ୍ୟ ଅତିଥି ଆଉ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉଷୋଲଗା ମଶାରୀ ବ୍ୟବହାରଥି ମ୍ୟାଲେରିଆନୁ ମୁକ୍ତି ମିଲ୍ବାର ସହିତ ସାପ ଚାପବାରନୁ ଭି ରକ୍ଷା ମିଲ୍ବା। ମାଲିପଡ଼ା ପଞ୍ଚାୟତର ସବୁ ଗାଁଥି ମଶାରୀ ବଣ୍ଟାଯିବା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୁରା ସ୍ୱସ୍ତି କ୍ଲବ ତରଫ ହେଉଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ମୁରାସୁର ଦରବାର କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଆଉ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଅତିଥି ଭାବେ ଯୋଗ ଦେଇଥିଲେ। କଟକର ବାରବାଟୀ ଷ୍ଟାଡିୟମ୍ରୁ ଓଡ଼ିଶା ଜମ୍ମୁ କାଶ୍ମୀର ଭିତରେ ରଣଜୀ ଟ୍ରଫି ମ୍ୟାଚ୍ ମୁଲ୍ ହୋଇଛି। ଟସ୍ ଜିତିକରି ଜାମ୍ମୁ କାଶ୍ମୀର ଦଳ ପହିଲା ବ୍ୟାଟିଂ କରବାରକେ ନିଷ୍ପଭି ନେଇଥିଲା। ଜାମ୍ମୁ କାଶ୍ମୀର ଦଳ ପହିଲା ବ୍ୟାଟିଂ କରିକରି ସବୁ ୱିକେଟ୍ ହରାଇକରି 270 ରନ୍ କରିଥିଲା। ଦଳ ତରଫ ଅବଦୁଲ ସମ୍ପଦ ସମକର୍ଣ୍ଣ ଜହ 127 ରନ୍ କରିଥିଲେ। ଓଡ଼ିଶାର ସୁମିତ ଶର୍ମା 5 ୱିକେଟ୍ ନେଇଛନ୍। ଦିନର ଖେଲ୍ ଶେଷ ତକ୍ ଓଡ଼ିଶା ଗୋଟିଏ ୱିକେଟ୍ ହରାଇକରି 15 ରନ୍ କରିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିନୁ ସିନିୟର ଖୋଖୋ ଚମ୍ପିୟନ୍ସିପ୍ ଆଜିନୁ ମୁଲ୍ ହୋଇଛି। ବିଧାୟକ ଲକ୍ଷ୍ମଣ ବାଗ କ୍ରୀଡ଼ା ପତାକା ଉତ୍ତୋଳନ କରିକରି ତାର ଶୁଭାରମ୍ଭ କରିଥିଲେ। ପ୍ରତିଯୋଗିତାଥି ଓଡ଼ିଶା ସହିତ ଗୁଜରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ତ୍ରିପୁରା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଆସାମ, ଝାଡ଼ଖଣ୍ଡ ପ୍ରଦେଶନୁ 18 ଟିମ୍ ଭାଗ ନେଇଛନ୍। ବୌଦ୍ଧ ଜିଲ୍ଲାର ସଂଗ୍ରାମପୁର ଗାଁଥି ବିଜୟ ୟୁଥ୍ କ୍ଲବ ତରଫ ଚାଲିଥିବାର ନବୀନ ସ୍ମାରକୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟଥି ଆଇଆର୍ବି ଦଳ ଚମ୍ପିୟନ୍ ହୋଇଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଥି ଆଇଆର୍ବି ବାଟାଲିୟନ୍ ଦଳ ବଲାସିଂହା ଗାଁ ଦଳକେ 1-0 ଗୋଲ୍ଥି ହରାଇଛି। ମୁମ୍ବାଇନୁ ଇଣ୍ଡିଆ କ୍ୟାମ୍ 2024 ସମ୍ମିଳନୀଥି ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆମର ଭାଷାମାନେ ହେଉଛେ ଭାରତୀୟତାର ପ୍ରାଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦେଶେ ଅଟଲ ପେନ୍ସନ୍ ଯୋଜନାଥି ଏଛେନ୍ତ 7 କୋଟିନୁ ଅତ୍କା ଲୋକ ସାମିଲ। ଆଉର୍ ଆଜିନୁ ମୁଲେଇଛେ କାର୍ତ୍ତିକ ବ୍ରତ। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।